ହଁ, ମୁଁ ସପନ କୁମାର ନାୟକ କହୁଛି, ୱାର୍ଡ ନମ୍ବର 38। ଆମ ୱାର୍ଡର ସ୍ୱଚ୍ଛତା ଉପରେ ମୁଁ ଅଭିଯୋଗ କରିବାକୁ ଚାହୁଁଛି। ଠିକସେ ଅଳିଆ ଗାଡି ଆସୁନାହିଁ, ତୁରନ୍ତ ଆ ବିଷୟରେ ମାନେ ରେଗୁଲାରଲି ଗାଡି ଆସିଲେ ଆମେମାନେ କି ଆମ ସାଇପଟେ ମାନେ ପତି ଯାଉଛି, ମଇଳାପତ୍ର ଦୁର୍ଗନ୍ଧ ହେଉଛି, ତାକୁ କରିବା ଦ୍ୱାରା ଆମେ ଉପକୃତ ହେବୁ।